भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशम स्कंध अष्टम अध्याय श्लोक 49 जातयोर्नो महादेवे जातयोर्नो महादेवे भुवि विश्वेश्वरे हरौ भुवि विश्वेश्वरे हरौ भक्ति स्यात् परमालोके जातयोर्नो महादेवे भुवि विश्वेश्वरे हरौ भक्ति स्यात् परमालोके जयांजो दुर्गतिं तरे
जातयोर्नो महादेवे
भक्ति स्यात् परमालोके
जयांजो दुर्गतिं तरे
जातयोर्नो महादेवे
भुवि विश्वेश्वरे हरौ
भक्ति स्यात् परमालोके
जयांजो दुर्गतिं तरे
जातयोर्नो महादेवे
भुवि विश्वेश्वरे हरौ
भक्ति स्यात् परमालोके
जयांजो दुर्गतिं तरे शुक्रवार द्रोण एवं धरा कहिले दयाकरी आमको पृथ्वी जन्मग्रहण करने अनुमति दिंतु जहाँफल परम पुरुष विश्वेश्वर भगवान प्रति जपरी आम परमा भक्ति लाभ हे जो भक्ति बल से जीव जड़ जगत समस्त दुख दुर्दशार उद्धार लाभ करें भगवत श्री प्रभुपाद महाराज कहते द्रोण एवं धरांकर एक उक्ति स्पष्ट भाव इंगित कैसे श्रीकृष्ण नित्य पितामाता जितेबाड़ श्रीकृष्ण का आविर्भाव प्रयोजन हुए से द्रोण एवं धरा प्रथम आविर्भूत हमारी तापर कृष्ण अवतरण करती श्रीकृष्ण भगवत कहते हैं जन्म साधारण नुहे जन्म कर्म चमे दिव्यम अजो भीषण व्यात्मा भूताना ईश्वर भीषण प्रकृति स्वामधिष्ठाय संभवामी आत्माया अर्थात जदियो जन्मरहित मोर चिन्ह शरीर अव्यय अटे एवं जदियों मो सर्वभूत ईश्वर अटे तथा मोर अंतरंग शक्ति को आश्रय करी मो निज माय द्वारा मोर आदि चिन्ह रूप से जुगे जुगे अवतीर्ण हुए भगवदगीता चतुर्थ अध्याय 6 श्लोक श्रीकृष्ण अवतरण पूर्व द्रोण एवं धारा पिता और माता हाँपी आविर्भूत होते से नंद महाराज एवं माँ जशोदा पक्षातर कहुए ये साधन सिद्ध जीवन पक्षे श्रीकृष्ण पितामाता होगा संभव नुहे कारण श्रीकृष्ण पितामाता पूर्व निर्दिष्ट होती किंतु महाराज नंद माँ जशोदा और से पार्षद वृंदावन वी मान भक्तिभाव को अनुसरण करने फल साधारण जीव मैंने नंद महाराज और माँ जशोदा पी वात्सल्य स्नेह लाभ करती द्रोण एवं धरा को जो संतान उत्पादन करने को निर्देश दि जाता से स्थिर करते भगवान श्रीकृष्ण को सामने पुत्र रूप लाभ करने ये पृथ्वी को आसवे श्रीकृष्ण अवतरण उद्देश्य हूँ परित्राणाय साधुना विनाशाय च दुष्कृता भक्त मान रक्षा करने दुष्कृत दुष्कृतकारी विनाश करवा श्रीकृष्ण जो आसती
ସେତେବେଳେ ସେ ଜୀବନର ପରମ ଲକ୍ଷ୍ୟ ଭଗବତ ଭକ୍ତି ବିତରଣ କରନ୍ତି। ଯେ ସେଇ ଉଦ୍ଦେଶ୍ୟ ସାଧନ ପାଇଁ ସେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତୀର୍ଣ୍ଣ ହୋଇଥିଲେ। କାରଣ ଭଗବତ ଭକ୍ତି ଲାଭ ନକଲେ ଜୀବନ ସଂଗ୍ରାମରେ ଲିପ୍ତବଦ୍ଧ ଜୀବମାନେ ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ ଜଳ ଜଗତ, ଯାହାକି ଦୁଃଖାଳୟ ଶାଶ୍ୱତମ କୁହାଯାଉଛି, ସେଥିରୁ ମୁକ୍ତ ହୋଇପାରିବେ ନାହିଁ। ଭଗବତ ଗୀତା 15:7 ଭଗବାନ କହିଛନ୍ତି, ମମୀମାଂସ ଜୀବ ଲୋକେ ଜୀବଭୂତ ସନାତନ ମନସ୍ଥାନେନ୍ଦ୍ରିୟାଣି ପ୍ରକୃତି ସ୍ଥାନୀ କର୍ଷତି। ଅର୍ଥାତ୍ ଏହି ଜଡ଼ ଜଗତରେ ବଦ୍ଧ ଜୀବ ସମୂହ ମୋର ସନାତନ ବିଶେଷ ଅଂଶ ଅଟନ୍ତି। ଜଡ଼ ପ୍ରକୃତିର ବନ୍ଧନରେ ଆବଦ୍ଧ ହେବା ଫଳରେ ସେମାନେ ମନ ସହ 6 ଇନ୍ଦ୍ରିୟ ଦ୍ୱାରା କଠୋର ସଂଗ୍ରାମ କରୁଛନ୍ତି, କିନ୍ତୁ ଭଗବତ ଭକ୍ତି ପନ୍ଥା ଅବଲମ୍ବନ ନ କଲେ ସେହି ସୁଖ ଲାଭ କରିବା ସମ୍ଭବ ନୁହେଁ। ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହିଛନ୍ତି, ଅଶ୍ୱଧାନ ପୁରୁଷା ଧର୍ମଶାସ୍ୟ ପ୍ରାନ୍ତକ ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି। ଅର୍ଥାତ୍ ହେ ପରାନ୍ତକ, ଯେଉଁ ସମସ୍ତ ଜୀବଙ୍କର ଶ୍ରଦ୍ଧା ଉଦିତ ହୋଇନାହିଁ, ସେମାନେ ଏହି ପରମ ଧର୍ମ ରୂପ ଭଗବତ ଭକ୍ତି ଲାଭ କରିବାକୁ ଅସମର୍ଥ ହୋଇ ଏହି ଜଡ଼ ଜଗତରେ ଜନ୍ମ ମୃତ୍ୟୁ ଆବର୍ତ୍ତରେ ପତିତ ହୁଅନ୍ତି। ଭଗବତ ଗୀତା 9:3 କୁହାଯାଇଛି, ମୂର୍ଖ ମନୁଷ୍ୟମାନେ ଜାଣନ୍ତି ନାହିଁ ଯେ ଶ୍ରୀକୃଷ୍ଣଙ୍କ ଉପଦେଶ ପାଳନ କରା ନହେଲେ ଏହି ଜଡ଼ଜାଗତୀୟ ଜୀବନ କେତେ ଭୟଙ୍କର ହେବ। ତେଣୁ କୃଷ୍ଣ ଭାବନା ମୃତ ଆନ୍ଦୋଳନ ଆରମ୍ଭ କରାଯାଇଛି, ଯାହାଦ୍ୱାରା ମନୁଷ୍ୟମାନେ କୃଷ୍ଣ ଭକ୍ତି ଅନୁସରଣ କରି ଏହି ଜଡ଼ଜାଗତର ଭୟଙ୍କର ପରିସ୍ଥିତିରୁ ଉଦ୍ଧାର ଲାଭ କରିପାରିବେ। କୃଷ୍ଣ ଭକ୍ତି ଗ୍ରହଣ କରିବା ବା ନ କରିବାର କୌଣସି ପ୍ରଶ୍ନ ଉଠେନା, ତାହା ବାଧ୍ୟତାମୂଳକ ଅଟେ। ଏ ବିଷୟ ଆମ ଇଚ୍ଛାର କୌଣସି ଅବକାଶ ନାହିଁ। ଆମେ ଯଦି କୃଷ୍ଣ ଭକ୍ତି ପନ୍ଥା ଅବଲମ୍ବନ ନ କରୁ, ତାହେଲେ ଆମ ଜୀବନ ଅତ୍ୟନ୍ତ ବିପଜ୍ଜନକ ହୋଇ ଉଠିବ। ଏସବୁ ବିଷୟରେ ସବୁକିଛି ଭଗବାନ ଗୀତାରେ ବିଶ୍ଳେଷଣ କରାହୋଇଛି। ତେଣୁ ଜଡ଼ଜଗତର ଦୁଃଖ ଦୁର୍ଦ୍ଦଶାରୁ କିପରି ମୁକ୍ତ ହୋଇ ହୁଏ, ତାହା ଶିକ୍ଷା ଲାଭ ନ କରିବା ପର୍ଯ୍ୟନ୍ତ ଆମେ ଏହି ଭୌତିକ ଜଗତରେ ହିଁ ଘୂରି ଘୁରୁଥିବା। ତେଣୁ ଏହି ଶିକ୍ଷା ଭଗବତ ଗୀତା ଯଥାଯଥରେ ଠିକ୍ ଭାବରେ ବର୍ଣ୍ଣନା କରାଯାଇଛି। ତାପରେ ଭଗବତ ଗୀତାରେ ପ୍ରଦତ୍ତ ତତ୍ତ୍ୱକୁ ହୃଦୟଙ୍ଗମ କରିପାରିଲେ ଶ୍ରୀମଦ୍ ଭାଗବତ ପାଠ କରାଯାଇପାରେ, ଏବଂ ଆଧ୍ୟାତ୍ମିକ ମାର୍ଗରେ ଯଦି ଅଧିକ ଉନ୍ନତି ହୁଏ ସେତେବେଳେ ସେ ଶ୍ରୀ ଚୈତନ୍ୟ ଚରିତାମୃତ ପାଠ କରାଯାଇପାରେ। ଆମେ ତେଣୁ ଏହି ସମସ୍ତ ଅମୂଲ୍ୟ ଗ୍ରନ୍ଥାବଳୀ ସାରା ଜଗତ ନିକଟରେ ପ୍ରଦାନ କରୁଛୁ, ଯାହାଫଳରେ ମନୁଷ୍ୟମାନେ ସେଗୁଡ଼ିକ ଅଧ୍ୟୟନ କରିପାରନ୍ତି ଏବଂ ଜଡ଼ଜଗତର ଦୁଃଖ ଦୁର୍ଦ୍ଦଶାମୟ ପରିସ୍ଥିତିରୁ ଉଦ୍ଧାର ଲାଭ କରି ସୁଖୀ ହୋଇପାରନ୍ତି। ଜୟ ଗୌରମୋହନ ପ୍ରଭୁ କୀ ଜୟ, ଜୟ ଶ୍ରୀମଦ୍ ଭାଗବତଂ କୀ ଜୟ। ନମସ୍କାରାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳ ସମତେ ସଦାନ୍ତ ସ୍ୱାମୀ ନାମିନି ମନ ସଦ୍ଭକ୍ତ ମନ ପ୍ରଭୁଭାଜ ପ୍ରଭୁପାଦ ସର୍ବାଣୀ ପ୍ରଚାର। ତେଣୁ ଆମର 10:8 ଶ୍ଳୋକ 49 8 ଶୀର୍ଷକ ହେଉଛି, ଭଗବାନ ତାଙ୍କର ମୁଖ ମଧ୍ୟରେ ଏହି ସମଗ୍ର ବିଶ୍ୱକୁ ଦେଖେଇଥିଲେ ମା ଯଶୋଦାଙ୍କୁ। ତେଣୁ ଏହି ଲୀଳା ସବୁ ଦର୍ଶନ କରି ଶ୍ରବଣ କରୁଛନ୍ତି ଏବଂ ଦର୍ଶନ ମଧ୍ୟ କରୁଛନ୍ତି ପରୀକ୍ଷିତ ମହାରାଜ। ତେଣୁ ସେ ସୁଭଦ୍ର ଗୋସ୍ୱାମୀଙ୍କୁ ଆନନ୍ଦରେ ଅଭିଭୂତ ହୋଇ ସେ ପଚାରୁଛନ୍ତି ଯେ ନନ୍ଦ ଏବଂ ଯଶୋଦା କ'ଣ ପୁଣ୍ୟ କରିଥିଲେ, ଯାହାଫଳରେ କି ଆଜି ସେମାନେ କୃଷ୍ଣଙ୍କୁ ଭଗବାନ ରୂପରେ ପ୍ରାପ୍ତ ହୋଇଛନ୍ତି। ଏମିତିକି ଆମର ନିକଟତମ ଆମର ଯେଉଁ ରହିଛନ୍ତି ତାଙ୍କ ବଂଶରେ ଆସୁଛନ୍ତି ବସୁଦେବ ଏବଂ ଦେବକୀ, ସେମାନେ ମଧ୍ୟ ଏ ଲୀଳାକୁ ଉପଭୋଗ କରିପାରୁନାହାନ୍ତି। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଭଦ୍ର ଗୋସ୍ୱାମୀ କହିଲେ ଯେ ଏମାନେ ଥିଲେ ଧରା ଏବଂ ଦ୍ରୋଣ ବସୁନ ପ୍ରବର, ଜଣେ ବସୁଥିଲେ ଏବଂ ତାଙ୍କର ପତ୍ନୀ ଥିଲେ ଧରା। ସେ ଯେତେବେଳେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ବ୍ରହ୍ମା ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ କୃଷ୍ଣ ତାଙ୍କ ପୁତ୍ର ହୋଇକି ଆସିବେ। ତେଣୁ ଏହି ପ୍ରସଙ୍ଗରେ କୁହାଯାଇଛି ଯେ ଦ୍ରୋଣ ଏବଂ ଧରା ଏମାନେ ନନ୍ଦ ମହାରାଜ ଏବଂ ଯଶୋଦାଙ୍କ ଆନୁଗତ୍ୟରେ ଭଗବାନଙ୍କୁ ଭଜନ କରୁଥିବାରୁ, ଭଗବାନ ଭକ୍ତି କରୁଥିବାରୁ ଆଜି ସେମାନେ ଧରା ଏବଂ ଦ୍ରୋଣ ରୂପରେ ଆବିର୍ଭାବ ହେଉଛନ୍ତି। ତେଣୁ ଯାହା ହଉ, ଯେତେବେଳେ ସେମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ, ଜାତ ଏବଂ ମହାଦେବୀ, ହେ ପ୍ରଭୁ ଭଗବାନ ବ୍ରହ୍ମା, ଆପଣ ଏଠି କୃପା କରନ୍ତୁ, ଜାତ ଏବଂ ମହାଦେବୀ ଆମର ପୁତ୍ର ଉପରେ ଜାତ ହୁଅନ୍ତୁ, ଜାତ ଯୋଉ ନଉ ଆମେ ଦୁଇ ଜଣଙ୍କର ମହାଦେବ ମହାଦେବ କହିଲେ ଏଠି ଭଗବାନ କୃଷ୍ଣଙ୍କୁ ବୁଝାଉଛି ସାଧାରଣତଃ ମହାଦେବ କହିଲେ ଲୋକମାନେ ଭାବନ୍ତି ଶିବଜୀ ତେଣୁ କେତେଜଣ ସମ୍ପ୍ରଦାୟ ଅଛନ୍ତି ସେମାନେ କୁହନ୍ତି ଯେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଶିବଜୀ ଏବଂ କୃଷ୍ଣ ଏମାନେ ହେଉଛନ୍ତି ସବୁ ଦେବତା ତେଣୁ ଇଏ ଦଶମ ସ୍କନ୍ଧ ଯେଉଁମାନେ ଭାଗବତ ପଢ଼ିନାହାନ୍ତି ସେମାନେ ଏସବୁ କହିବେ ଭାଗବତ ଯେଉଁମାନେ ପଢ଼ିଛନ୍ତି ସେମାନେ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ ହେବେ ଭଗବତ ଗୀତାରେ ଏକ ପ୍ରକାର ମହାରାଜ କହୁଛନ୍ତି ଭଗବତ ଗୀତାରେ ଜ୍ଞାନ ଦିଆଯାଇଛି ଏବଂ ତାକୁ ଆହୁରି ବିସ୍ତାର ଭାବରେ କରାଯାଇଛି ଭାଗବତମରେ ଏବଂ ସେଇଟା ଆହୁରି ବିସ୍ତାର କରାଯାଇଛି ଚୈତନ୍ୟ ଚରିତ୍ରାଂଶରେ ପ୍ରଭୁପାଦ ମହାରାଜ ତାଙ୍କ ଭାଗବତ କହୁଛନ୍ତି ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଗୀତା ହେଉଛି ହାଇସ୍କୁଲ ଷ୍ଟଡି ଭାଗବତ ହେଉଛି ଗ୍ରାଜୁଏସନ୍ ଷ୍ଟଡି ଚୈତନ୍ୟ ଚରିତ୍ରାଂଶ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ତେଣୁ ଏଇ ଯେଉଁମାନେ ଭାଗବତ ପଢ଼ିଛନ୍ତି ବିଶେଷ ଭାବରେ କୁହାଯାଇଛି ଭଗବାନଙ୍କୁ ଚାଲିଯାଇଛନ୍ତି ଏ କଳିଯୁଗରେ ଲୋକମାନେ ଅନ୍ଧକାରଗ୍ରସ୍ତ ହୋଇଯାଇଛନ୍ତି କୃଷ୍ଣ ସଦାମ ଭଗତେ ଧର୍ମ ଜ୍ଞାନ ଦିବିଷ କଳୋ ନଷ୍ଟ ଦୁଷା ମେଷ ପୁରାଣକୁ ଗୁଣଦିତ ଶ୍ରୀମଦ୍ ଭାଗବତମ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ ପ୍ରଶ୍ନର ଉତ୍ତର ଦିଆଯାଇଛି ଭଗବାନଙ୍କୁ ଚାଲିଯାଇଛନ୍ତି ଏ ପ୍ରଶ୍ନଟି ପଚାରିଥିଲେ ସୁତ ଗୋସ୍ୱାମୀ ସୁତଗୋସ୍ୱାମୀ ପଚାରିଥିଲେ ସ୍ୱର୍ଣ୍ଣକାଦ ଋଷିମାନେ ଭଗବାନ ଚାଲିଗଲା ପରେ ବର୍ତ୍ତମାନ ଧର୍ମ କାହାର ଶରଣରେ ଅଛନ୍ତି ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହିଥିଲେ ଯେ କୃଷ୍ଣ ଯେତେବେଳେ ଚାଲିଯାଇଛନ୍ତି ତାଙ୍କର ଧର୍ମ ଜ୍ଞାନ ଇତ୍ୟାଦି ସମସ୍ତ ଶକ୍ତି ବା ସମସ୍ତ ଐଶ୍ୱର୍ଯ୍ୟ ସହିତ ବର୍ତ୍ତମାନ କୃଷ୍ଣ ସଦାମ ଭଗତେ ଧର୍ମ ଜ୍ଞାନ କଳୌ ନଷ୍ଟ ଦୁଷା କଳିକାଳରେ ବର୍ତ୍ତମାନ ଅନ୍ଧକାର ଛାଇ ହୋଇଯାଇଛି ନଷ୍ଟ ଦୁଷା ତେଣୁ ଅନ୍ଧକାରରେ ଲୋକମାନେ ଜାଣିପାରିବେ ନାହିଁ କେଉଁଟା ଠିକ୍ କେଉଁଟା ଭୁଲ ବା କେଉଁଟା ଆମକୁ ଯିବା କଥା କ'ଣ ମଧ୍ୟବସ୍ତ କେଉଁଟା ସେମାନେ ଜାଣିପାରିବେ ନାହିଁ ଅନ୍ଧକାର ଭିତରେ ତେଣୁ ବର୍ତ୍ତମାନ ପୁରାଣ କୋଣଦିତ କଳୌ ନଷ୍ଟ ଦୁଷା ଏସ ପୁରାଣ ଏସ ପୁରାଣ କହିଲେ ସେତକୁ ଏହି ପୁରାଣ ଭାଗବତ ପୁରାଣ ରୂପକ ସୂର୍ଯ୍ୟ ଉଦିତ ହୋଇଛନ୍ତି ତେଣୁ ସୂର୍ଯ୍ୟ ଉଦୟ ହେଲେ ଆମର ସ୍ପଷ୍ଟ ଭାବରେ ସବୁ ଜାଣିପାରିବା ଆମର ଗନ୍ତବ୍ୟ କଥା ଜାଣିପାରିବା ତେଣୁ ଯେଉଁମାନେ ଭାଗବତର ଆଶ୍ରୟ ନେଉନାହାନ୍ତି ସେମାନେ ବିଭିନ୍ନ ମନକଳ୍ପନା ତାଙ୍କର ଈଶ୍ୱର ବା ଭଗବାନଙ୍କୁ ସୃଷ୍ଟି କରୁଛନ୍ତି ଯଦିଓ ଶିବଜୀଙ୍କର ଈଶ୍ୱର ବୋଲି କୁହାଯାଏ ଶିବଜୀ ହେଉଛନ୍ତି ବହୁତ ନିୟନ୍ତ୍ରଣ ତାଙ୍କ ନିୟନ୍ତ୍ରଣ କ୍ଷମତା ରହିଛି ପ୍ରକୃତ ସେ ବିଷ୍ଣୁ ତତ୍ତ୍ୱ କିନ୍ତୁ ସେ ଯେତେବେଳେ ଭୌତିକ ଜଗତକୁ ଆସନ୍ତି ସେତେବେଳେ ସେ ତମ ଗୁଣର ଆଶ୍ରୟ କରି ଆସନ୍ତି ଗୋଟେ ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ବର୍ଣ୍ଣନା କରିଛନ୍ତି କ୍ଷୀରଂ ଯଥାଦିଧି କାରଣ ବିଶେଷ ଯୋଗା ସଂଜାତ ନୈତତ ପୃଥକସ୍ତି ହେତୁ ଯଶସମ୍ଭୂତା ଅପିତଶ ସମୁପେଇ କାର୍ଯ୍ୟା ଗୋବିନ୍ଦ ମହାପୁରୁଷଂ ତମଂ ଭଜାମି ଯେମିତି କ୍ଷୀରରେ ଅମ୍ଳ ପକେଇଲେ ସେଇଟା ଦହିରେ ପରିଣତ ହୋଇଯାଏ ତେଣୁ ଦହିରେ ପରିଣତ ହୋଇଗଲା ପରେ ସେ ଆଉ କ୍ଷୀରର କାର୍ଯ୍ୟ କରିବ ନାହିଁ ତେଣୁ ସେହିଭଳି ଭାବରେ ଭଗବାନ ବିଷ୍ଣୁ ସେ ଯେତେବେଳେ ତମ ଗୁଣର ଆଶ୍ରୟ ନେଇକି ଆସନ୍ତି ଗୁଣ ଅବତାର ସେ ହେଉଛନ୍ତି ଗୁଣ ଅବତାର ଶିବଜୀ ହେଉଛନ୍ତି ଭଗବାନଙ୍କର ଗୁଣ ଅବତାର ତମ ଗୁଣର ଅବତାର ତେଣୁ ସେ ଆଉ ବିଷ୍ଣୁ ତତ୍ତ୍ୱ ଭଳି କାର୍ଯ୍ୟ କରିପାରିବେ ନାହିଁ ଇଏ ହେଉଛି ତଫାତ୍ ତେଣୁ ଇଏ ପ୍ରକୃତିରେ ଅଧିକାଂଶ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏ ଜାଣିପାରନ୍ତି ନାହିଁ ପ୍ରକୃତରେ କିଏ ଶ୍ରେଷ୍ଠ ବ୍ରହ୍ମା କାହିଁକି ନା ଯେଉଁ ପୁରାଣ ସବୁ ରହିଛନ୍ତି ପୁରାଣମାନଙ୍କ ଭିତରେ ସତ୍ୟଗୁଣର ଛଅଟି ପୁରାଣ ରହିଛି ରଜଗୁଣର ଛଅଟି ପୁରାଣ ରହିଛି ତମଗୁଣର ମଧ୍ୟ ଛଅଟି ପୁରାଣ ରହିଛି ତେଣୁ ଯେଉଁମାନେ ସତ୍ୟଗୁଣ ପୁରାଣ ପାଠ କରିବେ ସେମାନେ ଭାବିବେ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ ଯେଉଁମାନେ ରଜଗୁଣର ପୁରାଣ ପାଠ କରିବେ ସେମାନେ ଭାବିବେ ବ୍ରହ୍ମା ହେଉଛନ୍ତି ଶ୍ରେଷ୍ଠ ରଜା ହେଉଛନ୍ତି ରଜଗୁଣରେ ଆସନ୍ତି ବ୍ରହ୍ମା ଏବଂ ଯେଉଁମାନେ ତମ ଗୁଣର ପୁରାଣ ପାଠ କରିବେ ସେମାନେ ଭାବିବେ ଶିବଜୀ ହେଉଛନ୍ତି ଶ୍ରେଷ୍ଠ ତେଣୁକରି ଭଗବାନଙ୍କ ବ୍ୟବସ୍ଥାରେ ମୁନି ଋଷିମାନେ ଆଗରୁ ଗୋଟିଏ ମିଟିଂ ହୋଇଥିଲା ତାଙ୍କର ଇଷ୍ଟଗୋଷ୍ଠୀ ହୋଇଥିଲା କିଏ ଶ୍ରେଷ୍ଠ ଏ ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ଦେବତା ଆସିବ ତେଣୁ ସବୁ ମୁନି ଋଷି ଦେବତାମାନେ ସବୁ ସେଠି ଉପସ୍ଥିତ ଦେବତାମାନେ ମୁନି ଋଷିମାନେ ବ୍ୟସ୍ତ ଥାଇ ଆଲୋଚନା କଲେ କିଏ ଶ୍ରେଷ୍ଠ ପ୍ରକୃତରେ ତାଙ୍କର ଏତେ ଶକ୍ତି ରହିଛି ବ୍ରହ୍ମା ଏଭଳି ସୃଷ୍ଟି କରୁଛନ୍ତି ସେମାନେ ଭାବି ନାରଦମୁନି ମଧ୍ୟ ସେ କଥା କହିଲେ ଆପଣ ତ ସୃଷ୍ଟିକର୍ତ୍ତା ଭଗବାନ ଆଉ ଗଡ଼କୁ ସେମାନେ କହନ୍ତି ଗଡ଼ କହିଲେ କ'ଣ ଜେନେରେସନ୍ ଅପରେସନ୍ ଡେଷ୍ଟ୍ରକ୍ସନ୍ ଗଡ଼ର ଅର୍ଥ ଏଭଳି ବୁଝନ୍ତି ଗଡ଼ କହିଲେ ଏତିକି ନା, ଏଇଟା ହେଉଛି ଗୋଟେ ଡିପାର୍ଟମେଣ୍ଟ, ଭଗବାନଙ୍କର ଗୋଟେ ଡିପାର୍ଟମେଣ୍ଟ ହେଉଛି ଏଇଟା। ଏଇ ସୃଷ୍ଟି ସ୍ଥିତି ପ୍ରଳୟ ଯେଉଁ ରହିଛି ଭୌତିକ ଜଗତ, ଇଏ ଗୋଟେ ଡିପାର୍ଟମେଣ୍ଟ ଭଗବାନଙ୍କର। ଇଏ ହେଉଛି ବୈରଙ୍ଗା ଡିପାର୍ଟମେଣ୍ଟ, ଆହୁରି ଅନେକ ଡିପାର୍ଟମେଣ୍ଟ ଅଛନ୍ତି ଭଗବାନଙ୍କର, ଅସଂଖ୍ୟ ଡିପାର୍ଟମେଣ୍ଟ ଅଛି ଭଗବାନଙ୍କର। ଇଏ ଭଗବାନଙ୍କ ପୂର୍ଣ୍ଣ ସଂଖ୍ୟା ନୁହଁ। ତେଣୁ ତାଙ୍କ ଭିତରେ ଆଲୋଚନା ହେଲା ତାହେଲେ କେମିତି ଜାଣିବା କିଏ ଶ୍ରେଷ୍ଠ। ତେଣୁ ଭୃଗୁଙ୍କୁ ପରା, ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର ଭୃଗୁ, ତେଣୁ ଭୃଗୁଙ୍କୁ ସିଲେକ୍ଟ କରାଗଲା। ଆପଣ ଯାଇକରି ପରୀକ୍ଷା କରି ଆସିବେ, କମିଟି ଗୋଟେ ବସିଲା, ହେଡ଼ ହେଲେ ଭୃଗୁ, ୱାନ୍ ନମ୍ବର କମିଟି ଅବଶ୍ୟ ବେଶୀ ଲୋକ ନଥିଲେ, ତେଣୁ ୱାନ୍ ନମ୍ବର କମିଟି ଭୃଗୁଙ୍କ ଦ୍ୱାରା ହେଲା, ଗଢ଼ା ହେଲା। ସିଏ ପରୀକ୍ଷା କରି କହିବେ, ସେ ରିପୋର୍ଟ ଦେବେ ଯେ କିଏ ଶ୍ରେଷ୍ଠ। ସାଧାରଣତଃ ସମସ୍ତେ ଜାଣନ୍ତି ବ୍ରହ୍ମା ବିଷ୍ଣୁ ଆଉ ଶିବଜୀ, ଏ ତିନି ଜଣ ହେଉଛନ୍ତି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ। କିନ୍ତୁ ଆଙ୍କ ଭିତରେ କିଏ ଶ୍ରେଷ୍ଠ ସେଇଟା ଯଦି ଆମେ ଯେଉଁ ଆଲୋଚନା କରିବା ତାହେଲେ ନିର୍ଣ୍ଣୟ କରିହେବ ନାହିଁ, ମୁନିଷମାନେ ଚିନ୍ତା କଲେ। ତେଣୁ ଭୃଗୁଙ୍କୁ ଆପଏଣ୍ଟମେଣ୍ଟ ଦେଇଦେଲେ, ଆପଣ ଯାଇକରି ପରୀକ୍ଷା କରି ଦେଖନ୍ତୁ କିଏ ଶ୍ରେଷ୍ଠ। ତେଣୁ ଭୃଗୁ ଆସିଲେ ପରୀକ୍ଷା କରିବା ପାଇଁ, ପ୍ରଥମେ ତାଙ୍କ ପିତାଙ୍କୁ ଆସିଲେ, ଭୃଗୁ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଭୃଗୁ, ଭୃଗୁ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଭୃଗୁ ଭଗବତ ଗୀତାରେ ମଧ୍ୟ ଦଶ ମଧ୍ୟରେ ଅଛି ବୋଧେ, ଭୃଗୁ ଅଛି ନା, ହଁ ବିଭୂତି, ଭଗବାନଙ୍କର ଜଣେ ବିଭୂତି ସିଏ। ତେଣୁ ଭଗବାନଙ୍କର ପରୀକ୍ଷା କରିବା ପାଇଁ ସେ ଗଲେ, ତେଣୁ ବ୍ରହ୍ମାଙ୍କ ଭିତରେ ଗଲେ, ବ୍ରହ୍ମ ଲୋକକୁ, ସତ୍ୟ ଲୋକକୁ ବ୍ରହ୍ମା ଅଛନ୍ତି, ବ୍ରହ୍ମାକୁ ଯାଇକରି ବ୍ରହ୍ମା ଦେଖୁଛନ୍ତି ପୁତ୍ର ଆସୁଛନ୍ତି, ସେ ଭାବୁଛନ୍ତି ମୋତେ ନମସ୍କାର କରିବେ, କିନ୍ତୁ ଭୃଗୁ ନମସ୍କାର କଲେ ନାହିଁ, ପରୀକ୍ଷା କରୁଛନ୍ତି। ଇଏ ଗୋଟେ ତାଙ୍କ ହାଇସ୍କୁଲ ପରୀକ୍ଷା ଗୋଟେ କଲେ, ପିତାଙ୍କ ପାଖରେ ଗୋଟେ ହାଇସ୍କୁଲ ଏକ୍ଜାମ ଦେଉଛନ୍ତି, ପରୀକ୍ଷା ହେଲା, ଟେନ୍ଥ କ୍ଲାସ୍ ପରୀକ୍ଷା ହେଲା ଏଇଟା। ମାନେ ଏଇଟା ହେଉଛି ମାନସିକ, ମାନସିକ ଭାବେ ପରୀକ୍ଷା କଲେ, ଜଣେଇଲେନି, ପ୍ରଣାମ ଜଣେଇଲେନି, ତେଣୁ ଇଏ ତାଙ୍କର ମନ କ'ଣ ହେଉଛି ଜାଣିବା ପାଇଁ ସେ ପ୍ରଣାମ ଜଣେଇଲାନି। କିନ୍ତୁ ବ୍ରହ୍ମାଙ୍କର କ୍ରୋଧ ଆସିଗଲା, ବ୍ରହ୍ମା ରଜଗୁଣରେ ରହିଛନ୍ତି, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ଭଗବାନ କହିଛନ୍ତି, ବ୍ରହ୍ମାଙ୍କର କ୍ରୋଧ ଆସିଗଲା। କିନ୍ତୁ ନିଜର ପୁତ୍ର ଆଉ କ'ଣ କ୍ରୋଧ ପ୍ରକାଶ କରିବେ, କ୍ରୋଧକୁ ସମ୍ବରଣ କରିଦେଲେ। କିନ୍ତୁ ଭୃଗୁ ଜାଣିପାରିଲେ ପିତାଙ୍କର କ୍ରୋଧ ଆସିଗଲା ବୋଲି, ଯାହାର କ୍ରୋଧ ଆସୁଛି ଶିଖିବ, ତେଣୁ ସେ ଗଲେ ଟିକେ ଆଉ ଟିକେ ହାୟର ଷ୍ଟାଣ୍ଡାର୍ଡ ପରୀକ୍ଷା କରିବା ପାଇଁ ଗଲେ ଶିବଜୀଙ୍କ ପାଖକୁ। ବ୍ରହ୍ମାଙ୍କଠୁ ଶିବଜୀ ଆଉ ଟିକେ ଉନ୍ନତସ୍ତରର, ସମସ୍ତେ ଜାଣନ୍ତି ଅବଶ୍ୟ, ତେଣୁ ଶିବଜୀଙ୍କ ପାଖରେ ଆଉ ମାନସିକ ପରୀକ୍ଷା ନ କରିକି ସିଏ ବାଚିକ ପରୀକ୍ଷା ଆରମ୍ଭ କଲେ। ବାଚିକ ପରୀକ୍ଷା କ'ଣ ନା, ସେ ଯାଇକରି ଯେତେବେଳେ ଶିବଜୀ ଦେଖୁଛନ୍ତି କୈଳାସ ପର୍ବତରେ, ଦେଖୁଛନ୍ତି ଭୃଗୁ ଆସୁଛନ୍ତି, ତାଙ୍କ ଭାଇ ହେବେ, ଶିବଜୀ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ଭୃଗୁ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ବ୍ରହ୍ମା କ'ଣ ଭୃଗୁ ନାରଦ କ'ଣ ଅତ୍ରି ମରିଚି ଅଙ୍ଗିରସ ଏମାନେ ସବୁ ବ୍ରହ୍ମାଙ୍କର ପୁତ୍ର, ତେଣୁ ଭାଇ ଆସୁଛନ୍ତି ବେଳି ଯାଇ ତାଙ୍କୁ ପାଛୁଡ଼ିବା ପାଇଁ ଯାଉଛନ୍ତି। କିନ୍ତୁ ଇଏ ପରୀକ୍ଷା କରିବେ ନା, ତେଣୁ ବାଚିକ ପରୀକ୍ଷା ଆରମ୍ଭ କରିଦେଲେ, କହିଲେ ଦେଖୁ ନା ତୁମେ ଏବେ ତ ବହୁତ ଅପରିଷ୍କାର ରହୁଛ, ତୁମେ ଶ୍ମଶାନରେ ରହୁଛ, ତୁମେ ସବୁ ଶ୍ମଶାନର ଧୂଳି ଲଗାଉଛ, ପାଉଁଶ ସବୁ ଲଗାଉଛ, ଶରୀରରେ ସବୁ ସର୍ପ ସବୁ ରହିଛନ୍ତି, କେବେ ସ୍ନାନ କରୁନ, ମୁଁ ଜଣେ ବହୁତ ଉଚ୍ଚ ବ୍ରାହ୍ମଣ, ଛୁଇଁବା ପାଇଁ ତୁମର ଯୋଗ୍ୟତା ନାହିଁ, ଏଗୁଡ଼ିକ ତାଙ୍କୁ ବହୁତ ଅପରାଧ ଅପମାନ ସହିତ କଥା କହିବାରୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ପଢ଼ିଛନ୍ତି। ତେଣୁ ଶିବଜୀଙ୍କର କ୍ରୋଧ ଆସିଗଲା, ଶିବଜୀଙ୍କର କ୍ରୋଧ ଆସିଗଲା, ତେଣୁ ସେ ତ୍ରିଶୂଳ ଧରି ହତ୍ୟା କରିବା ପାଇଁ ବାହାରିଲେ, ତ୍ରିଶୂଳ ଯଦି ଧାଇବେ। ତେଣୁ ତାଙ୍କର ପତ୍ନୀ ତାଙ୍କୁ ବହୁତ ଭବାନୀ ତାଙ୍କୁ ବହୁତ ଅନ୍ୟ କରିକି ତାଙ୍କୁ କ୍ଷାନ୍ତ କରିଲେ ସେଥିରୁ, ନହେଲେ ଭୋଗ ଭାବୁଥିଲେ ପରୀକ୍ଷା କ'ଣ କରିଛି ଆଜି ମୋ ଜୀବନ ଯାଇଥାନ୍ତା। ତେଣୁ ଯାହା ହଉ ଭୋଗ ଯେତେବେଳେ ଜୀବନ ପ୍ରାପ୍ତ ହେଲେ ସେ ଆସି ଜଣେ ବୈକୁଣ୍ଠ ଲୋକକୁ ଯାଇ ପହଞ୍ଚିଗଲେ। ବୈକୁଣ୍ଠ ଲୋକ ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 8 ଶ୍ଳୋକରେ କଥା କୁହାଯାଇ, ଶୟାନଂ ଶ୍ରିୟ ଉତ୍ସଙ୍ଗେ ପଦାବକ୍ଷସ ତାଳୟ ତତ ଉତ୍ଥାୟ ଭଗବାନ ସହ ଲକ୍ଷ୍ମ୍ୟା ଶତାଙ୍ଗତି। ଭଗବାନ ଶୟନ କରିଛନ୍ତି, ସେ କ୍ଷୀରୋଦ ଗୋସାଇ ସବୁବେଳେ ସେ ଶୟନ କରନ୍ତି, ଗର୍ଭୋଦ ଗୋସାଇ କାରଣ ଗୋସାଇ ସବୁବେଳେ ଶୟନ କରନ୍ତି, ତେଣୁ ବୈକୁଣ୍ଠ ଲୋକ ଯେତେବେଳେ ଶୟନ କରିଛନ୍ତି ଶ୍ରିୟ ଉତ୍ସଙ୍ଗେ ଲକ୍ଷ୍ମୀଙ୍କର କୋଳରେ ଶୟନ କରିଛନ୍ତି। ସାଧାରଣତଃ ଲକ୍ଷ୍ମୀ ସବୁବେଳେ ଭଗବାନଙ୍କ ପାଦ ପାଖରେ ରହି ତାଙ୍କର ପାଦ ସେବା କରନ୍ତି, किंतु आज भगवान लक्ष्मीदेव कोड़े शयन कर उत्संगे तेणु ये आसले सब गेट फेट कम खोलीगला जो जा चारिकुमार बैकुंठ को जाते सब गेट बंद करदे जय विजय छट गेट पार हो गले सप्तम गेट रे जय विजय बाधा दे अभिशाप देते किंतु ये भगवान व्यवस्था सब गेट खोली जाए भृगु डायरेक्ट आसी पहुँचीगले शयन लक्ष्य आसी पहुँचीगले शयन श्री उत्संगे भगवान शयन कर पदा बक्षस ताड़े बक्ष बक्ष देश छाती पदरे ताड़ना कले प्रहार कले पद प्रहार कले किंतु भगवान तत उत्थाय भगवान ये भगवान शब्द बाहर गला सागे सागे भगवान उठीगले तत उत्थाय भगवान सलक्ष्म्या शतांग तीन लक्ष्मी सहित जेहतु जगह स्वामी उठी पड़े सी मत उठी पड़े क्रोध है भगवान पर तो क्रोध है अलग कथा कारण भगवान क्रोध सब ना कम क्रोध लोभ ये सब ना कि लक्ष्मीदेवी मतलब क्रोध है सी मत उठ कारण स्वामी जो उठी पड़ते सी मत उठी पड़े एवं भृगु को आसन में बस बहुत गोड़ को सब कौन पाद को संभावन कर आवश्यक दौरान प्रभु आप मत खबर दे फोन कर सतर्क था मत जन आर भूल हो गला जानपर आसमी कही मोर वक्त सब बहुत कठिन कि आपण पाद बहुत कोमल ब्राह्मण पाद भगवान ब्राह्मण देवाय कह जाए ब्राह्मण को बहुत भल पाती एमक छाती पदाघात कले पाद को आंसी दौंती भाव में भृगु मन जो देखिले भगवान व्यवहार कांदी पकेले ये हूँ भगवान हाँ पदरे आघात कले बक्ष देश स्त्री सामन आघात अपमान कले बक्ष देश आघात दे बक्ष देश भगवान बक्ष देश भगवान लक्ष्मी था शिवत्स चिन्ह कह जाए भगवान बक्ष देश शिवत्स चिन्ह रही लक्ष्मीदेवी रही सही पदाघात कर ब्राह्मण भगवान ब्राह्मण के भल पाती बक्ष देश ब्राह्मण शिवस चिन्ह रही शिवस चिन्ह के लिए ब्राह्मण जो पदाघात करते से चिन्ह रही भगवान रक्ष दे पर्यटन रखिंट तेणु भृगुमुनि जानले प्रकृत ये हूँ भगवान जहाँ पाखे क्रोध ना क्रोधर समस्त कारण सत्वे क्रोध आसला ना तेणु रिपोर्ट से देले देवता मन पाखे मुनि ऋषि मन पाखे ये रिपोर्ट को सी दे ये हूँ भगवान किंतु एत कथा सत्य मध्य तथा लोक मैंने जापार ना किए भगवान तेणु आप दक्षिणाथ को जी रामेश्वरम जी रामेश्वरम एत भिड़ मुझे भाग गोटे दिन भोज भोज जा पहुँचल बोलते भिड़ न कि भोर मध्य लाइन लगी विराट लाइन आप दक्षिणाथ जुआड़े जीवे सब लाइन लगी थी तेणु से शिवजी पूजा हो सीताराम लक्ष्मण गोटे सैड्रे रखाई कह सीताराम लक्ष्मण भगवान नुंती भगवान होती शिवजी रामेश्वर रामदस्य ईश्वर रामस्य ईश्वर यही भाव में कथा अच्छी किए प्रकृत किए ईश्वर राम ईश्वर ना शिव ईश्वर तेणु शिवजी रामजी भगवान शिवजी आराधना करते असुर मान मोह करने भावे शिवजी हूँ वैष्णव मान तथा शंभु शिवजी प्रकृत स्थिति भागवत वर्णना कर शिवजी हूँ भगवान श्रेष्ठ भक्त वैष्णव मान तथा शंभु किंतु ये लोक मैंने जानते हैं जो मैंने असुर स्वभाव संपन्न व्यक्ति से विशेष भाव में शिवजी आराधना करती बहुत कथ अच्छे आलोचना करवा नहीं तेणु यही भाव में महादेव कहे जदि शिवजी महादेव कहुए कि महादेव महादेव हूँ भगवान विष्णु से भगवद गीतार भगवान कहले नमे विधु सुरगणा प्रभवम नमे विधु सुरगणा प्रभवम न महर्ष अहम आदि देवाना महर्षिण सर्वस भगवान कहीं जान पारती ना देवता मैंने जानपरते ना कि महर्षि मैंने जानपरते ना कहीं सी हूँ समस्त मूल तेणु भगवान होती महादेव देव महादेव देव महादेव जो जाए स्वागत अष्टम स्कंद वर्णना कर द्वादश अध्याय जो समुद्र मंथन होता भगवान से मोहिनी रूप से जाते असुर मान वंचना कर देवता मान को अमृत बंटन करते तेणु शिवजी जो शुणिले भगवान ये भाव सुंदर मोहिनी रूप धारण करते शिवजी गले पत्नी सहित शिवगण सहित वैकुंठ लोग गले भगवान प्रार्थना कले प्रभु आपण आप जो मोहिनी रूप धारण करते मत देखा देखा चाहती यदि कृपा करेंगे देखा तेणु से वर्णना कर महादेव जो स्तुति करगवान को सही आप देखिए से स्तुति वर्णना कर भगवान कहे तुम तो महादेव आम पत्र स्तुति करना मोर मत आप देव महादेव आप देव महान देव देवता मान मत श्रेष्ठ से भगवान कृष्ण तेणु से महादेव को जात महादेव से भगवान भूमि विश्वेश्वर हर भूमि पृथ्वी लोक जहाँ जीव आमको ये कृपा करूँ ब्रह्माजी जे आमर से भगवान जी महादेव जी की ईश्वर ईश्वर समस्त से होती ईश्वर ईश्वर परम कृष्ण सच्चिदानंद विग्रह परम ईश्वर अर्थ हो नियंत्रणकारी तेणु समस्त किसी नियंत्रण क्षमता रही शिवजी नियंत्रण क्षमता रही तेणु तक जेहतु बहुत नियंत्रण क्षमता रही ईश्वर भी कहुए किंतु जे अंतिम ईश्वर जहाँ आउ कि कई नियंत्रणकर्ता नहांती सी होती भगवान कृष्ण ये ब्रह्मा ब्रह्मचिंत ईश्वर परम कृष्ण परम ईश्वर परम नियंत्रणकारी होती सी ताक नियंत्रण करने कई नहांती से स्वराग कहुए सी स्वाधीन सी जहाँ चाहिए तापारे परम नियंत्रण करी से परमेश्वर कृष्ण सच्चिदानंद विग्रह विग्रह जो स्वरूप रही होती सत् चित आनंद घन सत् कह सब से अच्छा चेत कहले चेतनशील ज्ञानमय एवं से आनंदमय भगवान तेणु अनादि आदि आदि नहीं पूर्व कहीं ना सी होते आदि मूल भगवान अनादि आदि से होती गोविंद गो अर्थ गाभी मान को एवं इंद्रिय मान को सी आनंद प्रदान करती गोटे नाम होती गोविंद अनादि आदि गोविंद सर्व कारण कारण सब कारण खोजी बुलवा कि उदाहरण स्वरूप गोटे उदाहरण दि जाए जे आम पितामाता किए जी आम जाना आम पितामाता हूँ ये आम जाना पितामाता पितामाता किए अच्छा पितामाता अच्छा पितामाता पितामाता अंतिम कौट पहुँचवा ब्रह्मा ब्रह्मा बहुत सृष्टि ब्रह्मा ब्रह्मा करके पितामाता सी हो गर्भदोषाई विष्णु गर्भदोषाई विष्णु गर्भदोषाई विष्णु कौटे आस आसणदोषाई विष्णु कारणदोषाई विष्णु कौटे आस आसर्षण आसर्षण कौटे आस सी भगवान बलराम आलराम बलराम हो कृष्ण आसमु अंतिम तत्व हो कृष्ण कृष्ण कौट आसकर कहीं आदि नहांती सी हो भगवान ये भगवान संज्ञा ये आम यू ग्रहण करा पड़ो ये होती भगवान जहाँ कहीं आर्व कहीं नहांती सी हो भगवान कारण आम जेहेतु आद्यंतवंत आम आदि अच्छी अंत अच्छी आम चिंताधारा से भाव में तेणु अनादि विषय आम चिंता करना अनंत विषय आम चिंता करना यदि कहीदे कि आम प्रकृत में हृदयगम करना सब जिनस मूल के भौतिक जगत पतन है आद्यंतवंत आम जापर ना जे अनादि बहिर्मुख जीव कृष्ण बोली अनादि अनादि काल सब रही भौतिक जगत रही जीव कृष्ण बोली से जीव अनादि बहिर्मुख अतएव से आम संसार दुख भोग करे तेणु मूल नियंत्रणकारी हूँ जहाँ के उपरे किए नियंत्रणकारी ना सी होती भगवान कृष्ण विश्वेश्वर सी होती विश्वर समस्त सी होती ईश्वर जन ब्रह्मा गजेन्द्र रुद्र मृत स्पुनती दिव्य तवे वेद पदक मनुष्य गायती जन श्याम ध्यान तस्मी द्वादश स्कंद अंतिम अध्याय रे एटा सुख गोस्वामी से अध्याय रे ये भागवत क्रम दिया जाए हम जो भागवत क्रम दे भागवत क्रम स्थिर रही द्वादश स्कंद द्वादश अध्याय रे एटा अवश्य तेर श्लोक तेर अध्याय श्लोक प्रथम श्लोक अंतिम अध्याय होती तेर अध्याय 335 अध्याय अच्छा तेणु ये तेर अध्याय जो शेष हम भागवत विश्राम देवे सुध गोस्वामी अंतिम से निजे अनुभव करते भगवान एमती आम आठ रू ना कथा कहते आम लगे कि कथा कह पारा ना बहुत कथा अच्छे कहवापी आम गदेगिरी आम चैतन्य प्रभु सी कौन करती सका आठटे सब पाइं टीफिन ब्रेकफास्ट आठटे सारे पाई सारा पर रेस्ट नहीं जी सका उठे समस्त सब शुभ भागवत क्लास कहीं भोर उठते तीनटार उठी सब कार्य चलते तेना भागवत क्लास निद हो तेना से कौन कले ना आठटे क्लास टीफिन देदे सब प्रसाद पाई सारे रेस्ट नहीं जी टे डोल जहाँ कले दसटा रू क्लास आरंभ बारटा गोटे पर्यटन चल तेणु ये भागवत आम श्रीमद गौरव सिंह महाराज जो भागवत कथा कहते चले दुई घंटा तीन घंटा धरी क्लास चले मैंने ये विषय कथा कह मैंने बहुत कथा रही है बहुत कथ रही जहाँ जी शक्ति रही से वर्णना करेंगे तेणु ये सुखदेव सुत गोस्वामी जो भागवत वर्णना करतीम भाव हूँ ये प्रकृत से भगवान किसी वर्णना करें कहीं जम ब्रह्मा वर्णेन्द्र रुद्रमृत तुन्नति दिव्य तबे जहाँ को ब्रह्मा आदि इम सब ईश्वर ब्रह्मा बहुत जगह सृष्टि कर ईश्वर वरुण जड़ देवता सी वरुण इंद्र देवता मान से राजा देवता मान से ईश्वर शिवजी ईश्वर कह जाए मरुत वायुदेवता मरुत इम समस्ते सब ईश्वर मैंने जो ईश्वर को स्तुति करती तुनंती दिव्य स्तवे दिव्य स्तव मध्यम आराधना करती वेद ही सांग पद कंपटे गायती जन श्याम वेदरे जो चार वेद रही अंग कौन रूप श्याम चतु अथर्व इत्यादि आदि छटी अंग रही वेद छटी अंग रही षडांग क्या ये सब हूँ कौन ना शिक्षा कल्प व्याकरण निरुक्त छंद ज्योतिष ये छटी अंग रही तेनाली भाव में वेदरे जिते शास्त्र रही जिते शिक्षा रही भितर सबू शास्त्र उपनिषद इत्यादि नाम मानक गायती जन श्याम गहा वेदमान भितर भगवत गीतार भगवान कहे ना वेदाना सामवेद अस्मी सामवेद भगवान गुणगान करवेदनेक स्तुति जो रही गोटे स्तुति हूँ कौन बृहत् श्याम तथा सामना बृहत् श्याम स्तुति गोटे रही जो स्तुति को राति अधर गायन कराए राग अनुसार राति अधर से गायन कराए तेणु यह भाव में भगवान गुणगान समस्त कर चलती वेद मान कर कर्म उपनिषद सब भगवान गुणगान करोगी मैंने ध्यान अवस्थित तटेन मनसा पश्य जन जोगीन जोगी मैंने जो अष्टांग योग विधि रही जम नियम आसन प्राणायाम इत्यादि ये सब कर हृदय दर्शन करती पश्य जोगीन हृदय गतेन मनसा जशांत न विधु तक अंत कहीं पाई ना देवता मैंने पाइपर ना कि अस्त्र मैंने पाइपर ना सुरसुरागण देवा से भगवान को केवल प्रणाम करुण वर्णना करें ये श्लोक भाष्य बहुत सुंदर कथा कही आम विश्वनाथ गुरु ठाकुर तेणु कौन के सुविधा है यहाँ कह तेणु यही भाव में शिवजी भगवान होती से ही कृष्ण से ही भगवान विश्वेश्वर से होती हरि हरि कहले हरिड आम चैतन्यचरितामृतरे जो श्लोकट रही आत्माराम सुमनयो ये श्लोकटी प्रथम स्कंद सप्तम अध्याय श्लोकटी अच्छा जो श्लोकर 61 अर्थ कर महाप्रभु सनातन भूषण चैतन्यचरितामृत वर्णना कर से हरि शब्द जो रही हरिर से श्लोक है हरिर अनेक अर्थ मुख्य दुई दुई मुख्यतम दुईट हूँ मुख्य हरि अर्थ हो कौन ना सर्व अमंगल हरे प्रेम दिया हरे मन समस्त से अमंगल हरण करनी प्रेम प्रदान कर समस्त मन को हरण करती ତେଣୁ ସେଇ ଭଗବାନ ଯିଏକି ମହାଦେବ ଯିଏକି ବିଶ୍ୱେଶ୍ୱର ଯିଏକି ହରି ତାଙ୍କ ପ୍ରତି ଭକ୍ତି ସାତ୍ କର୍ମା ଲୋକେ ଭକ୍ତି ଆମର ହଉ ଉତ୍ପନ୍ନ ହଉ ପରମା ଭକ୍ତି କହିଲେ ଏଠି ବାତ୍ସଲ୍ୟ ଭକ୍ତି କଥା କୁହାଯାଉଛି ସେ ଆମର ପୁତ୍ର ବନ୍ଧୁ ପୁତ୍ର ବନ୍ଧୁ ଆମେ କହିଥିଲେ କାଲି ଗତକାଲି ଯେ ସମ୍ବନ୍ଧ ରହିଛି ସମ୍ବନ୍ଧ ବିଜ୍ଞାନ ଯେଉଁ ଭଗବାନ ସହିତ ନିତ୍ୟ ସମ୍ବନ୍ଧ ରହିଛି ତେଣୁ ସେଇ ସମ୍ବନ୍ଧ ଜ୍ଞାନ ଯେଉଁ ପରିସ୍ଫୁଟ ହେବ ସେମାନେ ଜାଣିପାରିବେ ଭଗବାନ ସହିତ କ'ଣ ଆମର ସମ୍ବନ୍ଧ ରହିଛି ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥ ସେକଥା କହିଲେ ମମୀମାଂସ ଜୀବ ଲୋକେ ଜୀବଭୂତ ସନାତନ 15:7 ଏକଥା କୁହାଯାଇଛି ଆମେ ଭଗବାନର ଅଂଶ ତେଣୁ ଅଂଶ ହିସାବରେ ଆମର ଭଗବାନ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆଗ ପ୍ରାପ୍ତ ହୋଇଛନ୍ତି ତେଣୁ ସେ ଚାହୁଁଛନ୍ତି ଭଗବାନଙ୍କୁ ପୁତ୍ର ରୂପେ ପ୍ରାପ୍ତ ହେବେ ଆମେ ବାତ୍ସଲ୍ୟ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ ଏ ସମ୍ବନ୍ଧ ହେଉଛି ନିତ୍ୟ ଏଇଟା ନୁହଁ ଆଜି ଆମେ ପ୍ରାକ୍ଟିସ୍ କରି ଭକ୍ତି ଆରମ୍ଭ କରିବା ଭକ୍ତି ଯୋଗ କରିବା ଦ୍ୱାରା ଆମେ ଏଇ ସମ୍ବନ୍ଧଟି ହେଇଗଲା ନା ଏଇଟା ସବୁବେଳେ ପାଇଁ ରହିଛି ସେଇଟା ଆମେ ଭୁଲି ଯାଇଛେ ବିସ୍ମୃତି ହେଇଯାଇଛି ଆମର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି କିନ୍ତୁ ଆମେ ଯେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହେଇ ଭଗବାନଙ୍କ ସେବା କରିବା ହରେ କୃଷ୍ଣ 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 ହରେ 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 ରାମ ରାମ ସେତେବେଳେ ଭଗବାନଙ୍କ ଭଜନ ନିଯୁକ୍ତ ରହିବା ସେତେବେଳେ ଆମେ ଆସ୍ତେ ଆସ୍ତେ ଏଇ ଜ୍ଞାନ ପ୍ରାପ୍ତ ହେବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ତେଣୁ ଏମାନଙ୍କର ସେଇ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କ ପୁତ୍ର ରୂପେ ଚାହୁଁଛନ୍ତି ବାତ୍ସଲ୍ୟ ରସ ହେଉଛି ବାତ୍ସଲ୍ୟ ରସ ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏ ଗୋଟି ପରେ ଗୋଟିଏ ଉନ୍ନତ ରସ ସବୁ ରହିଛି ତେଣୁ ପରମାଣୁ ଲୋକ କହିଲେ ଭକ୍ତି ସାତ୍ ପରମାଣୁ କହିଲେ ଏଇ ବାତ୍ସଲ୍ୟ ଭାବରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବୁ ଏତିକି ପ୍ରାର୍ଥନା କରୁଛନ୍ତି ଜୟା ଏଇ ଭକ୍ତି ଜଣେ ପ୍ରାପ୍ତ ହେଲେ କ'ଣ ହେବ ନା ଜୟା ଅଞ୍ଜୋ ଦୁର୍ଗତି ତରେ ଅଞ୍ଜୋ ବହୁତ ସହଜରେ ଏ ଦୁର୍ଗତିକୁ ପାର ହୋଇଯିବେ କେତେ ସହଜ କେତେ ସହଜ ଭାଗବତ ବର୍ଣ୍ଣନା କରାଯାଇଛି କେତେ ସହଜରେ ବହୁତ ଶ୍ଳୋକ ରହିଛନ୍ତି ସେ ବିଷୟରେ କେମିତି କେତେ ସହଜ କଥା କିନ୍ତୁ ଆମର କମ୍ ସମୟ ରହିଛି ଆମେ ଗୋଟିଏ ଦୁଇଟି ଶ୍ଳୋକ କହିବା କେତେ ସହଜ ଭଗବାନଙ୍କୁ ପ୍ରାପ୍ତ ହେବା ଏ ଦୁର୍ଗତି ଭୌତିକ ଜଗତରେ ଯେଉଁ ଦୁଃଖ ଦୁର୍ଦ୍ଦଶା ରହିଛି ଦୁଃଖାଳୟ ଅଶାଶ୍ୱତମ ଏଇ ଦୁଃଖାଳୟ ଗୋଟେ ଭବସାଗର ଭଳି ଏଇ ଭବସାଗରକୁ ଆମେ ବହୁତ ସହଜରେ ପାର ହୋଇଯାଇପାରିବା କିଭଳି ଭବସାଗର ପାର ହୋଇପାରିବା ଏଇଟା ଭଗବତ ଗୀତାରେ ଭାଗବତମରେ ଏସବୁ ବର୍ଣ୍ଣନା କରାଯାଇଛି ଆମେ କେତୋଟି ଶ୍ଳୋକ ଆଲୋଚନା କରିବା ଅଳ୍ପ ସମୟ ଭିତରେ ତେଣୁ ଏଇଟା କୁହାଯାଇଛି ଯେ ଭବାମ ବୁଧି ବର୍ଷ ପଦମ ପରମ ପଦମ 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 ଯ ବିପଦାମ ତେଷା ଯେଉଁମାନେ 10:14 ବ୍ରହ୍ମା ଏକଥାଟି କହିଛନ୍ତି 10:14 ଭଗବାନ ଶ୍ରୀ କ୍ଷମା ପ୍ରାର୍ଥନା କରୁଥିବା ସମୟରେ ଏ ଶ୍ଳୋକଟି କହିଛନ୍ତି ଯେ କ'ଣ ସେଇଟା କେଉଁ ଶ୍ଳୋକର କ'ଣ ଶ୍ଳୋକଟି ପଦମ ପଦମ ବିପଦାମ ତେଷା ଏ 10:14 କ'ଣ ଲାଷ୍ଟକୁ ସେଇଟା କହିଛି ଯେ ହଉଛି କ'ଣ ସମାସିତା ଯେ ପଦ ପଲ୍ଲବ ପ୍ରଭମ ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ ଭବାମ ବୁଧେ ବର୍ଷ ପଦମ ପରମ ପଦମ 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 ଯ ବିପଦାମ ତେଷା ଏଥିରୁ ଆମେ ବୁଝିବା ମାନେ ଧୀରେ ମାନେ କ'ଣ କେତେ ସହଜ ଏଇଠୁ ଆମେ ଜାଣିପାରିବା ଭବସାଗର ପାରିବା ସହଜ ନୁହଁ କିନ୍ତୁ ଯେଉଁମାନେ ସମାଶ୍ରିତା ଭଗବାନଙ୍କ ପାଦପଦ୍ମରେ ପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି ସମାଶ୍ରିତା ଯେ ପଦପଲ୍ଲବ ପ୍ରଭମ ଭଗବାନଙ୍କ ପାଦପଦ୍ମ ଗୋଟେ ନୌକା ଭଳି ଭଗବାନ ପାଦପଦ୍ମ ପଦପଲ୍ଲବ ପ୍ରଭମ ମହତ୍ ପଦମ ଏଇ ପାଦପଦ୍ମରେ ମହତ୍ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି ମହତ୍ ପଦମ ପଦପଲ୍ଲବ ପ୍ରଭମ ସମାସିତା ଯେ ପଦପଲ୍ଲବ ପ୍ରଭମ ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ ସେ ଯିଏକି ମୁର ନାମ ବର୍ଷକୁ ହତ୍ୟା କରିଥିଲେ ଏ ଭବସାଗରରେ ଭବ ଯେଉଁ ଆମର ରହିଛି କାମନା ସବୁ ରହିଛି କାମ କ୍ରୋଧ ଲୋଭ ଏସବୁ ଅସୁରମାନେ ସବୁ ଅଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ କ'ଣ ବଡ଼ କଥା ସେ ହେଉଛନ୍ତି ମୁରାରୀ ମୁରକୁ ସେ ହତ୍ୟା କରିଥିଲେ ତେଣୁ ସେଇ ଭଗବାନ ମୁରାରୀଙ୍କର ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ପୁଣ୍ୟ ସବୁ ଯଶ ସେଇଠି ଜଣେ ପ୍ରାପ୍ତ ହେବ, ସେଇ ପାଦପଦ୍ମରେ ସବୁ ଯଶ ରହିଛି। ଷୋଡ଼ଶବିଜ ପୂର୍ଣ୍ଣ ଭଗବାନ, ତା ଦେହରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ଯଶ, ଛଅଟି ଐଶ୍ୱର୍ଯ୍ୟ ରହିଛି, ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଯଶ ଭଗବାନଙ୍କର। ତେଣୁ ଭଗବାନଙ୍କର ଯେଉଁଭଳି ଭାବରେ ଯଶ ରହିଛି, ଭଗବାନଙ୍କର ଭକ୍ତ ହୋଇଗଲେ ସେଇ ଯଶ ସେମାନେ ପ୍ରାପ୍ତ ହେବେ, ତାଙ୍କ ପଦ୍ମର ଆଶ୍ରୟ ପାଦପଦ୍ମର ଆଶ୍ରୟ ହୋଇଗଲେ ସେ ମଧ୍ୟ ସେଇ ଯଶ ପ୍ରାପ୍ତ ହେବେ। ତେଣୁ ମହାପ୍ରଦାନ ସବୁ ପୁଣ୍ୟ ସେଇଠି ରହିଛି, ପୁଣ୍ୟପଦ ସେ ଭଗବାନଙ୍କ ପାଦପଦ୍ମ, ସେଇଠି ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ ଭବାନ ବୋଧିର ବର୍ଷ ପ୍ରଦାନ, ଭବ ସାଗର ଜଣେ ପାର ହୋଇପାରିବ ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଯେ ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ଆମର ଏଇ ଯେଉଁ ଭୌତିକ ଜଗତରେ ଆମର ସବୁ ବିଭିନ୍ନ ପ୍ରକାର ଜେଲ୍ ସବୁ ରହିଛି, ସେ ଯେଉଁମାନେ ଯେ ସରକାରଙ୍କର ନିୟମ ଭଙ୍ଗ କରନ୍ତି ସେମାନେ ସେ ଜେଲ୍ରେ ତାଙ୍କୁ ଦିଆଯାଏ, ଜେଲ୍ ଦଣ୍ଡ ଦିଆଯାଏ। କିନ୍ତୁ ଏ ଜେଲ୍କୁ ଭାଙ୍ଗିକି ପଳେଇ ଯାଆନ୍ତି, ଜେଲ୍କୁ ଭାଙ୍ଗିକି ପଳେଇ ଯାଆନ୍ତି କଏଦୀମାନେ, ଅଛି ଦୃଷ୍ଟାନ୍ତ ରହିଛି। କିନ୍ତୁ ଏଇ ଯେଉଁ ଭବସାଗର ଭବ ମାୟାରୂପକ ବନ୍ଧନ ରହିଛି, ଜେଲ୍ ରହିଛି, ଏ ଜେଲ୍କୁ ଭାଙ୍ଗି ଦୁର୍ଗା, ସେଥିପାଇଁ ଦୁର୍ଗା ଶବ୍ଦ ବ୍ୟବହାର କରାଯାଏ। ଦୁର୍ଗା କହିଲେ କେହି ଯାଇପାରିବେ ନାହିଁ, ପାର ହୋଇପାରିବେ ନାହିଁ, ଆକୁ ଏଡ଼େଇ ଯାଇପାରିବେ ନାହିଁ, ଆକୁ ବା ଡେଇଁପାରିବେ ନାହିଁ। ଦୁର୍ଗା ଦୁର୍ଗ ଏଠି ଦୁର୍ଗ ଏଠି ଦୁର୍ଗ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ସେ ଦୁର୍ଗା ଦୁର୍ଗ ଏଇ ଯେଉଁ ଜେଲ୍ ରହିଛି ଆକୁ କେହି ନିଜ ଚେଷ୍ଟାରେ ପାର ହୋଇପାରିବେ ନାହିଁ। ଦୈବୀ ଏସା ଗୁଣମୟୀ, ଏ ତିନୋଟି ଗୁଣମୟୀ ରହିଛି, ତିନୋଟି ଗୁଣ ସତ୍ୱରଜତମ, ଗୋଟେ ଗୁଣରେ ହେଇଥିଲେ ଏତେ ଜଣେ ଆମେ ପାର ହେଇଯାଇ ପାରିଥାନ୍ତି, କ'ଣ ଦୁଇଟା ଗୁଣ ହେଇଥିଲେ ନା ତିନୋଟି ଗୁଣ ଦୃଢ଼ ଭାବରେ ବନ୍ଧିତ ହେଇଛନ୍ତି। ଦୈବୀ ଏସା ଗୁଣମୟୀ ମୋ ମାୟା ଦୃଢ଼ତା, କେହି ପାର ହେଇପାରିବେ ନାହିଁ। ତାହେଲେ ପ୍ରଭୁ ଆଉ କାହିଁ ଆପଣ କଥା ଆମେ କହୁଛନ୍ତି ନା, ମାମେ ଯେ ପ୍ରପଦ୍ୟନ୍ତି ପାର ହେବାର ଉପାୟ ଅଛି, ସେ ଉପାୟଟା କ'ଣ, ମୋତେ କେବଳ ଜଣେ ଶରଣରେ ଯିବେ, ଆଉ କାହାର ଶରଣ ନାହିଁ। ମା ଏବେ ଯଦି ପ୍ରପଦ୍ୟନ୍ତି ତାହେଲେ ମାୟା ମେତା କରନ୍ତି, ବହୁତ ସହଜରେ ପାର ହେଇଯାଇପାରିବେ, କେତେ ସହଜ, ବ୍ରହ୍ମା ସୁତା କହୁଛନ୍ତି। ଭଗବାନ ବୋଧିର ଭବ ସାଗର, ସାଗର ଆପଣମାନଙ୍କର ଯାଇଛନ୍ତି ସାଗର ଭିତରେ, ଆମେ ଯାଇଛୁ, ଆମେ ଯାଇଥିଲୁ ଡେନମାର୍କକୁ ଯାଇଥିଲୁ, ନରୱେ, ହଁ ଗୋଟେ ସାଗର ନର୍ଥ ସି ରହିଛି, ସେ ସାଗର ରହିଛି, ଦେଖିଲେ ମୁଣ୍ଡ ଖରାପ ହୋଇଯିବ। ପ୍ରଭୁପାଦ ମହାରାଜ ଯାଇଥିଲେ ସାଗରରେ, ଆମେରିକାକୁ ଯାଇଥିଲେ, ହଁ ଏ ଯେଉଁ ସାଗର ରହିଛି କଳ୍ପନା କରିହେବ ନାହିଁ। କିନ୍ତୁ ସେ ସାଗରରୁ କେମିତି ଜଣେ ପାର ହୋଇଯିବ କେତେ ସହଜରେ, ନା ବର୍ଷ ପଦନ, ସେ ଭବସାଗର ରହିବ ନାହିଁ, ସେଟା ଶୁଖିଯିବ। ଗୋଟେ ବର୍ଷା ଦିନେ ଯେଉଁ ବାଛୁରୀ ଗଲେ ଗଲାବେଳୁ ତା'ର ଫୁରରେ ଯେଉଁ ଗାଡ଼ ହୁଏ, ସେ ଗାଡ଼ରେ କିଛି ପାଣି ରହିଯାଇଥାଏ, ସେ ପାଣିକୁ ପାର ହେବା ପାଇଁ କାହାକୁ କଷ୍ଟ କରିବାକୁ ପଡ଼େ ନାହିଁ, ଅନାୟାସରେ ଜଣେ ପାର ହୋଇଯାଆନ୍ତି। ଅଞ୍ଜ ଶବ୍ଦ ବ୍ୟବହାର କରାଯାଇଛି, ଅଞ୍ଜ ବହୁତ ସହଜରେ ଜଣେ ପାର ହୋଇଯାଇପାରିବ। ତେଣୁ ସେହିଭଳି ଭାବରେ ଭଗବାନ ବୋଧିର ବର୍ଷପଦମ, ବର୍ଷପଦ ହୋଇଯିବ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେବେ। ତେଣୁ ସେହି ପରମ ପଦମ, ସେହି ଶ୍ରେଷ୍ଠ ପଦ ଭଗବାନଙ୍କର ଯେଉଁ ପଦପଦ୍ମରେ ଆଶ୍ରୟ ନେଲେ, ପଦମ ପଦମ ଯତ୍ ବିପଦାମ ତେଷା, ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ତାଙ୍କ ପାଇଁ ପ୍ରତି ପଦେ ପଦେ ବିପଦ, ପଦମ ପଦମ ଯତ୍ ବିପଦା, ପ୍ରତି ପଦରେ ବିପଦ ରହିଛି। ଚୁଟି ପଡ଼ିଲେ ଜଣେ ଉଠିପାରିବ, ଉଠିପାରିବ ନାହିଁ, ମୃତ୍ୟୁବରଣ କରିଛି, ଏଭଳି ପ୍ରତି ପଦରେ ବିପଦ ରହିଛି। କିନ୍ତୁ ଜଣେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଗଲେ ଆଉ ସେ ଜାଣିପାରିବ ନାହିଁ ତାର ବିପଦ କ'ଣ, ବିପଦ ଆସିଲେ ମଧ୍ୟ ସେ ବହୁତ ସହଜରେ ସେ ବିପଦକୁ ପାର ହୋଇଯିବ। ବହୁତ ଭାଗବତରେ ସବୁ କଥା ରହିଛି, କିନ୍ତୁ ଆମର ସମୟ କମ୍ ରହିଛି, ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପ୍ରଶ୍ନ ପଚାରିବା, କିଛି କଥା କହିବାର କିଛି କିଛି ବୁଝିହେଲାନି କି ସନ୍ଦେହ ରହିଛି, ପ୍ରଶ୍ନ କରିଛି।
ବ୍ରହ୍ମାଙ୍କର
ପୁଅ ଯଦି ଶିବ, ଦ୍ରୋଣଧାରାଙ୍କ ପୁତ୍ର ହେଇକି ଆସୁଛନ୍ତି, ସେ ତ ବ୍ରହ୍ମା, ସେ ତ ହାଇଏଷ୍ଟ ଜୀବ, ଜୀବ ଭିତରେ ହାଇଏଷ୍ଟ ପଏଣ୍ଟ ଆମର ରହିଛି ପଚାଶଟି ଗୁଣ ପର୍ଯ୍ୟନ୍ତ ଆମେ ପ୍ରାପ୍ତ ହେବା, ଚୈତନ୍ୟ ଚରିତ୍ର ଆମେ ତାକୁ ପଢ଼ିଥିଲେ ପଚାଶଟି ଗୁଣ। ଏ ଦ୍ରୋଣ ଏବଂ ଧାରା ଇଏ ତ ସାମାନ୍ୟ ଜୀବ ଥିଲେ, ଏମାନେ ତପସ୍ୟା କରି ब्रह्मा को प्रार्थना करथवर से माने हेले वसुदेव देवकी से माने तपस्या करी भगवान पुत्र रूप प्राप्त हेले तर शिवजी कहीं ब्रह्मा के पुत्र नहीं परिबे ब्रह्मा के पुत्र मध्ये विष्णु भगवान का ब्रह्मा के नासिक रु आसंती भगवान बरा देव बरादेव ऊपर आसी पृथ्वी उत्तरण करसंती ये लीला सब ताको मधुर आसंती पिता माता का आश्रय करी आसंती भगवान
ବିରଜା ରିଭର ଜମିକରି ସେଇ ବୈକୁଣ୍ଠ ଧାମ ଯାଇଥିଲେ ନା ଏଇ ବୈକୁଣ୍ଠ
ହଁ ଏଇଟା ଆମର ଭାଗବତରେ ନବମ ଅଷ୍ଟମ ସ୍କନ୍ଧରେ ମନ୍ମନ୍ତର ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ବର୍ଣ୍ଣନା କରାଯାଇଛି ପଞ୍ଚମ ମନୁ ଯିଏ ରାଇବତ ମନୁ ସେ ରାଇବତ ମନୁଙ୍କ ସମୟରେ ଇଏ ତାଙ୍କର ପତ୍ନୀ ଯିଏ ବିକୁଣ୍ଠା ସିଏ ଯେତେବେଳେ ପ୍ରାର୍ଥନା କରିଥିଲେ ଭଗବାନ ବୈକୁଣ୍ଠ ଲୋକକୁ ଏଠି ଭୌତିକ ଜଗତରେ ତିଆରି କରିଥିଲେ ତା ପୂର୍ବରୁ ନଥିଲା ପଞ୍ଚମ ମନୁଙ୍କ ସମୟରେ ଆସିଥିଲା ତେଣୁ ଚାରି କୁମାର ମାନେ ଇଏ ଆରମ୍ଭର କଥା ରହୁଛି ବ୍ରହ୍ମାଙ୍କର ପୁତ୍ର ଏଇ ପ୍ରଥମ ବ୍ରହ୍ମାଙ୍କ ପୁତ୍ର ବ୍ରହ୍ମାଙ୍କର ପ୍ରଥମ ପୁତ୍ର ସେମାନେ ଚାରି କୁମାର ତେଣୁ ସେମାନେ ସେତେବେଳେ ବୈକୁଣ୍ଠ ନଥିଲା ଏତେ ସେତେବେଳେ ରହିବା କୁମାରଙ୍କ ସାଙ୍ଗରେ ଏଇଟା ହେଲା ବୈକୁଣ୍ଠ ଜଗତ ହେଲା ତା ପୂର୍ବରୁ ନଥିଲା ସେ ବିକୁଣ୍ଠା ତାଙ୍କ ପତ୍ନୀ ଯେ ପ୍ରାର୍ଥନା କଲେ ସେତେବେଳେ ସେ ବୈକୁଣ୍ଠ ଲୋକକୁ ଏଠି ସ୍ଥାପନ କଲେ ପୃଥିବୀ ଜଗତରେ ତା ପୂର୍ବରୁ ନଥିଲା ସେ ବୈକୁଣ୍ଠ ହଉ ବା ଏଇ ବୈକୁଣ୍ଠ ହଉ ସେମ୍ ସେମ୍ ଜିନିଷ ସେ ବୈକୁଣ୍ଠ ଗୋଟେ ଅଲଗା ଏଇ ବୈକୁଣ୍ଠ ଗୋଟେ ଅଲଗା ଏଇଟା ନୁହଁ ଏକା ଜିନିଷ ବିରଜାର ଉଦ୍ଧ ହଉ ବା ବିରଜାର ନିମ୍ନରେ ହଉ ବୈକୁଣ୍ଠ ଲୋକ ଯୋଉଠି ହଉ ନା କାହିଁକି ବୈକୁଣ୍ଠର ଭଗବାନ ଯୋଉଠି ଅଛନ୍ତି ସେଟା ବୈକୁଣ୍ଠ ଏଇ ଭୌତିକ ଏଠି ମାନେ ମନ୍ଦିରକୁ ବୈକୁଣ୍ଠ ବୋଲି କୁହାଯିବ ନିକେତନ୍ତୁ ନିର୍ଗୁଣ ଭବେ ଏକା ସ୍କନ୍ଧ 25 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବନସ୍ତୁ ସାତ୍ୱିକ ବାସ ବନରେ ଯେଉଁମାନେ ରହୁଛନ୍ତି ସେମାନେ ସତ୍ୟଗୁଣରେ ରହୁଛନ୍ତି ଗ୍ରାମ ରଜସ ଉଚ୍ଚତି ଗ୍ରାମ ଯେଉଁମାନେ ରଜଗୁଣ ଏବଂ କ'ଣ ଏଇ ଯେଉଁ ଦ୍ୟୁତ ସଦନ ହେଉଛି ତମ ଗୁଣର ଅଛି କିନ୍ତୁ ମନ ନିକେତନ ତୁ ନିର୍ଗୁଣ ଭାବେ ଭଗବାନଙ୍କୁ ନିକେତନ ଦେବ କହିଲେ ଏଠି କୌଣସି ଗୁଣ ନାହିଁ ଏଇଟା ବୈକୁଣ୍ଠ ଯେଉଁ ବୈକୁଣ୍ଠ ହଉ ଯାଇଥିଲ ସେଇଟା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଶ୍ରୀ ଗୋପାଳ।